ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବୃଦ୍ଧି ପାଇଛି ପ୍ରଚାର କାର୍ଯ୍ୟ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଫର୍ମ 17 ଏ ମତଦାତା ରେଜିଷ୍ଟରର ଶେଷ ହୋଇଛି ଯାଞ୍ଚ ପ୍ରକ୍ରିୟା, ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ, ଯୁଦ୍ଧବିରତି ନେଇ ଆମେରିକା ଓ ଇରାନ୍ ମଧ୍ୟରେ ଇସ୍ଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ନେଇ ପ୍ରକ୍ରିୟା ଆରମ୍ଭ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ବୃଦ୍ଧି ପାଇଛି। ଦଳଗୁଡ଼ିକର ପ୍ରମୁଖ ତଥା ଶୀର୍ଷ ନେତୃତ୍ୱ ବିଭିନ୍ନ ସ୍ଥାନରେ ଜନସମାବେଶ ଏବଂ ରୋଡ୍ ଶୋ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ବିଜେପି ଉଲ୍ଲେଖନୀୟ ପ୍ରଦର୍ଶନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ ପାଇଛି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଶର୍ମା କହିଛନ୍ତି, ଉଭୟ ଆସାମ ଏବଂ ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରିବ। ପଶ୍ଚିମବଙ୍ଗରେ 294ରୁ 200 ଏବଂ ଆସାମରେ 126ରୁ 100 ଆସନ ବିଜେପି ଅକ୍ତିଆର କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ କହିଛନ୍ତି, ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ଟିଏମ୍ସି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପୁନର୍ବାର କ୍ଷମତାକୁ ଫେରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଏବଂ ଅଖିଳେଶ ପ୍ରସାଦ ସିଂ ଦାବି କରିଛନ୍ତି, ପଶ୍ଚିମବଙ୍ଗରେ ବିଧାନସଭା ଗଠନରେ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଆସନ୍ତା 29 ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ କେତେକ ଅଭିଯୋଗ ଆଧାରରେ 5 ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ସମୟରେ ଦୁର୍ବ୍ୟବହାର ଏବଂ ନିରପେକ୍ଷତା ବଜାୟ ରଖିବାରେ ବିଫଳ ହୋଇଥିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ରହିଛି। କମିଶନଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ନିଲମ୍ବିତ ପୁଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନିର୍ବାଚନ ଆୟୋଗ କହିଛନ୍ତି, ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଫର୍ମ 17 ଏ ମତଦାତା ରେଜିଷ୍ଟରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନ ଆୟୋଗ ଏ ସଂକ୍ରାନ୍ତରେ ଏକୀକୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ବାଚନରେ ସ୍ୱଚ୍ଛତା ଅବଲମ୍ବନ ତଥା ଭୋଟ୍ କେନ୍ଦ୍ରଗୁଡ଼ିକରେ ଅନିୟମିତତା ହ୍ରାସ କରିବା ପାଇଁ ଆୟୋଗ ଏହି ପଦକ୍ଷେପ ନେବା ସହିତ ଆବଶ୍ୟକ ସ୍ଥଳେ ପୁନଃ ନିର୍ବାଚନ କରିବାକୁ ସୁପାରିଶ କରିଥାନ୍ତି। ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ 152 ବିଧାନସଭା ଆସନ ପାଇଁ ଏହି କାଗଜପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପନ୍ନ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟା ସାଧାରଣ ପର୍ଯ୍ୟବେକ୍ଷକ ତଥା 600ରୁ ଅଧିକ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା କରାଯାଇଥାଏ। 1478 ପ୍ରାର୍ଥୀଙ୍କୁ ଏ ବିଷୟରେ ପୂର୍ବରୁ ଅବଗତ କରାଯାଇଥିଲା। ତାମିଲନାଡୁରେ ମଧ୍ୟ ଅନୁରୂପ ଭାବେ ଏହି ଯାଞ୍ଚ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି। ରାଜ୍ୟର 234 ବିଧାନସଭା ଆସନରେ 1825 ପ୍ରାର୍ଥୀ ଅବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ତଥା ସତ୍ୟତା ଅବଲମ୍ବନ କରିବା ପାଇଁ ଏହି ପ୍ରକ୍ରିୟା କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ କାର୍ଯ୍ୟକ୍ରମର 133 ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆସନ୍ତା 30 ଅନୁଷ୍ଠିତ ହେବ। ଏହି ଦିନିକିଆ ଅଧିବେଶନରେ ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରାଯିବ। ସ୍ୱତନ୍ତ୍ର ଅଧିବେଶନ ନେଇ ଓଡ଼ିଶା ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ଜାରି ରହିଥିବା ସଂଘର୍ଷ ସତ୍ତ୍ୱେ ପଶ୍ଚିମ ଏସିଆରେ କୂଟନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଯୁଦ୍ଧବିରତି ନେଇ ଆଲୋଚନା କରିବା ଲକ୍ଷ୍ୟରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଅଲ୍ଲି ଆବ୍ବାସ ଅର୍ଘାଚି ଇସ୍ଲାମାବାଦରେ ପହଞ୍ଚି ସାରିଛନ୍ତି। ତେବେ ଶ୍ରୀ ଅର୍ଘାଚି କହିଛନ୍ତି, ଆମେରିକା ସହ ଯୁଦ୍ଧବିରତି ନେଇ କୌଣସି ପ୍ରକାର ସିଧାସଳଖ ଆଲୋଚନା କରାଯିବ ନାହିଁ। ତେହେରାନ୍ର ପ୍ରସ୍ତାବ ସମ୍ପର୍କରେ ଇସ୍ଲାମାବାଦକୁ ଜଣାଇ ଦିଆଯିବ ବୋଲି ଶ୍ରୀ ଅର୍ଘାଚି କହିଛନ୍ତି। ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ୱାଶିଂଟନ୍ ସହିତ କୌଣସି କୌଣସି ସିଧାସଳଖ ବୈଠକର ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛି। ଇତିମଧ୍ୟରେ ମିଳିଥିବା ସୂଚନା ଅନୁଯାୟୀ ଇରାନ୍ର ବୈଦେଶିକ ମନ୍ତ୍ରୀ ଶ୍ରୀ ଅର୍ଘାଚି ଇସ୍ଲାମାବାଦଠାରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସିମ୍ ମୁନିରିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ପାକିସ୍ତାନରେ ବୈଠକ ପରେ ଶ୍ରୀ ଅର୍ଘାଚି ଓମାନ ଓ ରୁଷ ଯାତ୍ରା କରିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟପକ୍ଷରେ ଆମେରିକାର ପ୍ରତିନିଧିମଣ୍ଡଳୀ ଇସ୍ଲାମାବାଦରେ ଆଲୋଚନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଷ୍ଟ୍ରପତିଙ୍କ ବିଶେଷ ଦୂତ ଷ୍ଟିଭ୍ ୱିଟକକ୍ ଏବଂ ବରିଷ୍ଠ ପରାମର୍ଶଦାତା ଜାରେଡ୍ କୁଶନର ଇସ୍ଲାମାବାଦ ଯାତ୍ରା ଆରମ୍ଭ କରୁଛନ୍ତି। ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ ଯାତ୍ରା କରୁନଥିଲେ ମଧ୍ୟ ଏହି ବୈଠକ ପାଇଁ ଅନ୍ୟତମ ବିକଳ୍ପ ଭାବେ ରହିଛନ୍ତି ବୋଲି ହ୍ୱାଇଟ୍ ହାଉସ୍ କହିଛି। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ହ୍ୱାଇଟ୍ ହାଉସ୍ ଗଣମାଧ୍ୟମ ସଚିବ କାରୋଲିନ୍ ଲିଭିଟ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆମେରିକା ସିଧାସଳଖ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି। ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଜାତୀୟ ସୁରକ୍ଷା ଦଳ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଉପରାଷ୍ଟ୍ରପତି ଶ୍ରୀ ଭାନ୍ସ ୱାଶିଂଟନ୍ରୁ ଏହି ଆଲୋଚନା ପାଇଁ ସହଯୋଗ ପ୍ରଦାନ କରିବେ। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗଥେସ୍ କହିଛନ୍ତି, ଆମେରିକା ସହ ଏକ ଉତ୍କୃଷ୍ଟ ଚୁକ୍ତି ନେଇ ଇରାନ୍ ସମ୍ମୁଖରେ ସୁଯୋଗ ରହିଛି। ଅର୍ଥପୂର୍ଣ୍ଣ ତଥା ଯାଞ୍ଚ ଯୋଗ୍ୟ ମାଧ୍ୟମରେ ଇରାନ୍କୁ ପରମାଣୁ ଅସ୍ତ୍ର ପରିତ୍ୟାଗ କରିବାକୁ ପଡ଼ିବ ବୋଲି ଶ୍ରୀ ହେଗସେଥ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଫ୍ବିଆଇ ନିର୍ଦ୍ଦେଶକ କାସ୍ ପଟେଲଙ୍କ ଦକ୍ଷତା ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି, ଯୁକ୍ତରାଷ୍ଟ୍ର ଆମେରିକାରେ ଅପରାଧ ହାର ହ୍ରାସ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ହ୍ୱାଇଟ୍ ହାଉସ୍ ଗଣମାଧ୍ୟମ ସଚିବ କାରୋଲିନ୍ ଲିଭିଟ୍ କହିଛନ୍ତି, ଏବେ ମଧ୍ୟ ଶ୍ରୀ ପଟେଲଙ୍କ ଉପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଶ୍ୱାସ ଅତୁଟ ରହିଛି। ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ତାଙ୍କ ଦଳ ଗତ ଦେଢ଼ ବର୍ଷ ଧରି ଯେଉଁ କାର୍ଯ୍ୟ କରୁଛି ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଶ୍ରୀମତୀ ଲିଭିଟ୍ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାରେ ଅପରାଧ ହାର ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି। ସୂଚନାଯୋଗ୍ୟ, ସେଠାରେ ଅପରାଧ ହାର ବୃଦ୍ଧି ପାଇବା ନେଇ ବିରୋଧୀ ପକ୍ଷରୁ ପ୍ରଶ୍ନ କରାଯାଇଥିବା ଉତ୍ତରରେ ଶ୍ରୀ ଲିଭିଟ୍ ଏହା କହିଛନ୍ତି। କର୍କଟ ରୋଗକୁ ପ୍ରତିହତ କରିବାରେ ମାନସିକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି। ଜୟପୁରଠାରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟର 35ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ରାଧାକ୍ରିଷ୍ଣନ୍ କର୍କଟ ରୋଗକୁ ପ୍ରତିହତ କରିବା ପାଇଁ ନିଶା ଏବଂ ତମାଖୁ ସେବନଠାରୁ ଦୂରେଇ ରହିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କର୍କଟ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ଶ୍ରୀ ରାଧାକ୍ରିଷ୍ଣନ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରତିବର୍ଷ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଏକ ଚିନ୍ତାର କାରଣ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି, ଏଭଳି ପଦକ୍ଷେପ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ସୁବିଧା ସୁଯୋଗ ପ୍ରଦାନ କରିପାରୁଛି। ଏପ୍ରିଲ୍ ମାସ ଶେଷ ଶନିବାର ଅବସରରେ ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଉଛି। ପଶୁ ଓ ପକ୍ଷୀଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ରହିଛି, ପଶୁ ଚିକିତ୍ସକ ପଶୁଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ପ୍ରଦାନକାରୀ। ଅଗରତାଲାରେ ସ୍ୱାମୀ ବିବେକାନନ୍ଦ ମଇଦାନ ନିକଟସ୍ଥ ଭେଟେରିନାରୀ ପରିଷଦ ପକ୍ଷରୁ ଏହି ଅବସରରେ ଏକ ରାଲି ବାହାରି ସହର ପରିକ୍ରମା କରିଥିଲା। ଏଥିରେ ପଶୁ ଚିକିତ୍ସକ ସଂଘର କର୍ମକର୍ତ୍ତା ଯୋଗଦେବା ସହ ସହର ପରିକ୍ରମା କରି ପଶୁମାନଙ୍କର ମଙ୍ଗଳ କରିବାକୁ ଜନସଚେତନତା ସୃଷ୍ଟି କରିଥିଲେ। ମ୍ୟାଲେରିଆର ପ୍ରତିକାର ଏବଂ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମ୍ୟାଲେରିଆର ମୂଳୋତ୍ପାଟନ ପାଇଁ ଦୃଢ଼ ସଂକଳ୍ପ, ବର୍ତ୍ତମାନ ଆମେ ପାରିବା, ବର୍ତ୍ତମାନ ଆମେ କରିପାରିବା। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ମାଇ ଏନୋଫିଲିସ୍ ମଶା କାମୁଡ଼ିବା ଦ୍ୱାରା ସାଧାରଣତଃ ମ୍ୟାଲେରିଆ ଜ୍ୱର ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅପରାହ୍ନ 3:30 ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ରେ ଜୟପୁରର ସବାଇମାନ ସିଂ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ରାତି 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରିଛି। ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବୃଦ୍ଧି ପାଇଛି ପ୍ରଚାର କାର୍ଯ୍ୟ। ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଫର୍ମ 17 ମତଦାତା ରେଜିଷ୍ଟରର ଶେଷ ହୋଇଛି ଯାଞ୍ଚ ପ୍ରକ୍ରିୟା। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଯୁଦ୍ଧବିରତି ନେଇ ଆମେରିକା ଓ ଇରାନ୍ ମଧ୍ୟରେ ଇସ୍ଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ନେଇ ପ୍ରକ୍ରିୟା ଆରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।